ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
चाली भी तो ही दिखाओ को पथ तुम कृषो बही सदा चाली भी तो ही दिखाओ को पथ तुम प्रभु ही दिखाओ पथ तुम ही सदा चली भी प्रभु ही दिखाओ को पथ सबो ही सदा चली भी प्रभु ही दिखाओ को पथ तुम अपाटरिया
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুথিব আপনার মতামত জনাইব আমার এই ঠিকার যোগাযোগ করতু আমার আডভেন্টিস্ট মিডিয়া সেন্টার এসডিএ মিশন কম্পাউন্ড সালিসবুরি পার্ক পুণে 411037 মহারাষ্ট্র বা খোলন্তু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori
হুশ এবং জরম ভাগ ছ নমস্কার প্রিয় শ্রোতা সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপনার এই কার্যক্রমের স্বাগত করুছি সেই সর্বশক্তি পরমেশ্বর আপনার আশীর্বাদ করতু আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখতু শত্রু শয়তান হস্তর সে আপনার সুরক্ষার রাখতু তাহলে প্রেম তাহলে স্নেহ তাহলে কৃপা সদাসর্বদা আপনার সহবর্তী রহু প্রিয় সতা চলতু আজ আমি মানে কিছু সময় পবিত্র শাস্ত্র বাইবল ঠু ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା ଆଜିର ଆଲୋଚନା ହେଉଛି ହୁଶ ଏବଂ ଜରମ ଭାଗ ଛ ଭାଗ ଏକ ଭାଗ ଦୁଇ ଭାଗ ତିନି ଚାରି ପାଞ୍ଚ ଆମେ ଆଲୋଚନା କରିସାରିଛୁ ବିଶେଷ ଭାବରେ ହୁଶ ଏବଂ ଜରମ ବିଷୟରେ ଆଜି ଆମେ ଶେଷ ଭାଗ ଆଲୋଚନା କରିବାକୁ ଯାଉଅଛୁ ବନ୍ଧୁ ଏହିପରି ଦ୍ୱିତୀୟ ଥର ୟୁରୋପର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଦ୍ୱାରା ପଠାଯାଇଥିବା ଏକ ବିରାଟ ସୈନ୍ୟ ବାହିନୀ ସାହସୀ ଯୁଦ୍ଧ ବୋଲି ପୁରୁଷ ଯୁଦ୍ଧ ପାଇଁ ତାଲିମ ପ୍ରାପ୍ତ ଏବଂ ସଜ୍ଜିତ ହୋଇ ଏକ ଛୋଟ ତଥା ଏପର୍ଯ୍ୟନ୍ତ ଦୁର୍ବଳ ଦେଶର ରକ୍ଷାକାରୀଙ୍କ ସମ୍ମୁଖରେ ବିନା ଆଘାତ ପଳାୟନ କଲେ ଏଠାରେ ଈଶ୍ୱରୀୟ ଶକ୍ତିର ଏକ ପ୍ରଦର୍ଶନ ଥିଲା ଆକ୍ରମଣକାରୀମାନେ ଏକ ଆଲୋକିତ ଆତଙ୍କର ଆଘାତ ପାଇଲେ ଯିଏ ଲୋହିତ ସାଗରରେ ପରଙ୍କ ସୈନ୍ୟମାନଙ୍କୁ ପରାସ୍ତ କଲା ଯିଏ ଗିଦିଅନଙ୍କ ଆଗରେ ମଦିଅନର ସୈନ୍ୟବାହିନୀର ଉଡ଼ାଇ ଦେଲା ଏବଂ ଗୋଟିଏ ରାତିରେ ଗର୍ଭୀ ଅସୁରର ସୈନ୍ୟବାହିନୀକୁ ପରାସ୍ତ କଲା ପୁଣି ଥରେ ଶକ୍ତି ଶିଖିବା ପାଇଁ ହାତ ବଢ଼ାଇବା ଦଳିତଙ୍କ ସେମାନଙ୍କ ଭୟଭୀତ ହେଲେ ସେମାନେ ପରମେଶ୍ୱରଙ୍କ ଆଡ଼କୁ ଚିହ୍ନ ଭିନ୍ନ କରିଅଛନ୍ତି ତୁମ୍ଭେ ସେମାନଙ୍କୁ ଲଜ୍ଜିତ କରିଅଛ କାରଣ ପରମେଶ୍ୱର ସେମାନଙ୍କୁ ଘୃଣା କଲେ ଜଳପୂର୍ବକ ପରାୟର ନେତାମାନେ ଜଳପୂର୍ବକ କୂଟନୈତିକ ଉପାୟ ଅବଲମ୍ବ କଲେ ଏକ ଅପୋଷ ବୁଝାମଣା ହୋଇଥିଲା ଯେହେତୁ ବୋହିମିଆମାନଙ୍କୁ ବିବେକର ସ୍ୱାଧୀନତା ପ୍ରଦାନ କରିବାକୁ କହିଥିବା ବେଳେ ପ୍ରକୃତରେ ସେମାନଙ୍କୁ ରୋମର ଶକ୍ତିରେ ବିଶ୍ୱାସଘାତତା କରିଥିଲେ ରୋମ୍ ସହିତ ଶାନ୍ତିର ସର୍ବଭାବରେ ବୋହିମିଆମାନେ ଚାରୋଟି ବିନ୍ଦୁ ନିର୍ଦ୍ଦିଷ୍ଟ କରିଥିଲେ ବାଇବଲର ମୁକ୍ତ ପ୍ରଚାର ସମଗ୍ର ମଣ୍ଡଳୀର ଉଭୟ ରୋଟି ଏବଂ ଦ୍ରାକ୍ଷାରସ ଏବଂ ଈଶ୍ୱରୀୟ ଉପାସନାର ମାତୃଭାଷାର ବ୍ୟବହାର ସମସ୍ତ ଧର୍ମ ନିରପେକ୍ଷ କାର୍ଯ୍ୟାଳୟ ଏବଂ ପ୍ରାଧୀନକରଣରୁ ଧର୍ମଗୁରୁଙ୍କ ବହିଷ୍କାର ଏବଂ ଅପରାଧ ମାମଲାରେ ଧର୍ମଗୁରୁ ଏବଂ ଧର୍ମପାଠୀଙ୍କ ଉପରେ ସିଭିଲ୍ କୋର୍ଟର ଅଧିକାର। ଶେଷରେ ପାପଲ କର୍ତ୍ତୃପକ୍ଷ ସହମତ ହୋଇଥିଲେ ଯେ ହୁସିଓମାନଙ୍କର ଚାରୋଟି ଆର୍ଟିକଲ ଗ୍ରହଣ କରାଯିବା ଉଚିତ, କିନ୍ତୁ ସେମାନଙ୍କର ବୁଝାଇବାର ଅଧିକାର ଅର୍ଥାତ୍ ସେମାନଙ୍କ ସଠିକ ଆମଦାନୀ ନିର୍ଣ୍ଣୟ କରିବା ପରିଷଦର ଅନ୍ୟ ଅର୍ଥରେ ପୋପ୍ ଏବଂ ସମ୍ରାଟ। ଏହି ଆଧାରରେ ଏକ ଚୁକ୍ତିନାମା ହେଲା ଏବଂ ରୋମ୍ ଦ୍ୱନ୍ଦ୍ୱ ଦ୍ୱାରା ଯାହା ହାସଲ କରିବାରେ ବିଫଳ ହେଲା ତାହା ବିଭ୍ରାନ୍ତ ଏବଂ ଜାଲିଆତି ଦ୍ୱାରା ହାସଲ ହେଲା, କାରଣ ହୁସାଇଟ୍ ପ୍ରତିବନ୍ଧଗୁଡ଼ିକ ଉପରେ ନିଜର ବ୍ୟାଖ୍ୟା କରି ରଖିବା ବାଇବଲ ପରି ସେ ସେମାନଙ୍କ ଅର୍ଥକୁ ନିଜ ଉଦ୍ଦେଶ୍ୟ ନୁହେଁ ବିକୃତ କରିପାରନ୍ତି। ବୋହିମିଆର ଏକ ବୃହତ୍ ଶ୍ରେଣୀ ଏହା ଦେଖି ସେମାନଙ୍କର ସ୍ୱାଧୀନତା ପ୍ରତି ବିଶ୍ୱାସଘାତତା କଲା, ରାଜି ହୋଇପାରିବା ନାହିଁ ପାରିଲେ ନାହିଁ, ମତଭେଦ ଓ ବିଭେଦ ସୃଷ୍ଟି ହେଲା ଯାହାଫଳରେ ନିଜ ମଧ୍ୟରେ ବିବାଦ ରକ୍ତପାତ ହୋଇଥିଲା। ଏହି କଲହଲରେ ସମ୍ରାଟ ପ୍ରୋକୋପିଅସ୍ ଖସିଗଲେ ଏବଂ ବୋହିମିଆର ସ୍ୱାଧୀନତା ବିନଷ୍ଟ ହେଲା। ହୁସ୍ ଏବଂ ଜେରୋମଙ୍କ ବିଶ୍ୱାସଘାତତା ଶିଗିଡ଼ ମୁଣ୍ଡ ବର୍ତ୍ତମାନ ବୋହିମିଆର ରାଜା ହୋଇଥିଲେ ଏବଂ ବୋହିମିଆମାନଙ୍କ ଅଧିକାରଙ୍କୁ ସମର୍ଥନ କରିବାକୁ ତାଙ୍କ ଶପଥକୁ ଖାତିର ନକରି ସେ ପପୁରି ପ୍ରତିଷ୍ଠା କରିବାକୁ ଲାଗିଲେ, କିନ୍ତୁ ରୋମନ୍ ଅଧୀନରେ ସେ ଅଳ୍ପ କିଛି ଲାଭ କରିଥିଲେ। 20 ଧରି ତାଙ୍କ ଜୀବନ ପରିଶ୍ରମ ଏବଂ ବିପଦରେ ପରିପୂର୍ଣ୍ଣ ଥିଲା। ତାଙ୍କର ସୈନ୍ୟବାହିନୀ ନଷ୍ଟ ହୋଇଗଲା ଏବଂ ତାଙ୍କର ଭଣ୍ଡାରଗୁଡ଼ିକ ଏକ ଦୀର୍ଘ ଏବଂ ଫଲହୀନ ସଂଘର୍ଷ ଦ୍ୱାରା ନିସ୍ତାରିତ ହେଲା ଏବଂ ବର୍ତ୍ତମାନ ଗୋଟିଏ ବର୍ଷ ଶାସନ କରିବା ପରେ ସେ ମୃତ୍ୟୁବରଣ କଲେ ଏବଂ ତାଙ୍କ ରାଜ୍ୟକୁ ଗୃହ ଯୁଦ୍ଧରେ ଛାଡ଼ିଦେଲେ ଏବଂ ଉତ୍ତରାଧିକାରୀଙ୍କ ନାମରେ ନାମିତ ଏକ ନାମକୁ ଉତ୍ତରାଧିକାରୀ କଲେ। ଗଣ୍ଡଗୋଳ ଝଗଡ଼ା ଏବଂ ରକ୍ତପାତ ଦୀର୍ଘ ସମୟ ଧରି ଚାଲିଥିଲା। ପୁନର୍ବାର ବିଦେଶୀ ସୈନ୍ୟମାନେ ବୋହିମିଆ ଉପରେ ଆକ୍ରମଣ କଲେ ଏବଂ ଆଭ୍ୟନ୍ତରୀଣ ମତଭେଦ ଦେଶକୁ ବିଭ୍ରାନ୍ତ କରିବାକୁ ଲାଗିଲା। ଯେଉଁମାନେ ସୁସମାଚାର ପ୍ରତି ବିଶ୍ୱସ୍ତ ରହିଲେ ସେମାନେ ରକ୍ତାକ୍ତ ନିର୍ଯାତନାର ଶିକାର ହେଲେ। ସେମାନଙ୍କର ପୂର୍ବ ଭାଇ ଭାବରେ ରୋମ୍ ସହିତ କମ୍ପାକଟ ପ୍ରବେଶ କରି ତାଙ୍କର ତ୍ରୁଟିକୁ ଗ୍ରହଣ କରିଥିଲେ। ଯେଉଁମାନେ ପ୍ରାଚୀନ ବିଶ୍ୱାସକୁ ଅନୁସରଣ କରିଥିଲେ ସେମାନେ ୟୁନାଇଟ୍ ଦ୍ରବ୍ୟସ୍ ନାମ ନେଇ ଏକ ଭିନ୍ନ ଚର୍ଚ୍ଚରେ ଗତି ଉଠିଲା। ଏହି କାର୍ଯ୍ୟ ସେମାନଙ୍କ ସମସ୍ତ ଶ୍ରେଣୀର ଅପମାନିତ କରିଥିଲା, ତଥାପି ସେମାନଙ୍କ ଦୁଃଖତା ଅସ୍ମରଣୀୟ ଥିଲା। ଜଙ୍ଗଲ ଓ ଗୁମ୍ଫାର ଆଶ୍ରୟ ନେବାକୁ ବାଧ୍ୟ ହେଲେ, ତଥାପି ସେମାନେ ଈଶ୍ୱରଙ୍କ ବାକ୍ୟ ପଢ଼ିବା ପାଇଁ ଏବଂ ତାଙ୍କ ଉପାସନାର ଏକ ହେବା ପାଇଁ ଏକତ୍ରିତ ହେଲେ। ଗୁପ୍ତ ଭାବରେ ବିଭିନ୍ନ ଦେଶର ପଠାଯାଇଥିବା ଦୂତମାନଙ୍କ ମାଧ୍ୟମରେ ସେମାନେ ଜାଣିଥିବାକୁ ପାଇଲେ ଯେ ଏଠାରେ ଏବଂ ସତ୍ୟର ପ୍ରତୀକ ସ୍ୱୀକାରୀ ଏହି ସହରର ଅଳ୍ପ କେତେକ ଜନ ଏବଂ ସେହିମାନଙ୍କ ମଧ୍ୟରୁ କେତେକ ନିର୍ଯାତନା ଭଳି ବସ୍ତୁ ଏବଂ ଆଲ୍ପର୍ସ ପର୍ବତ ମଧ୍ୟରେ ଏକ ପ୍ରାଚୀନ ଚର୍ଚ୍ଚ ଥିଲା। ଶାସ୍ତ୍ରର ମୂଳଦୁଆ ଉପରେ ରହିଥିଲା ଏବଂ ରୋମର ମୂର୍ତ୍ତି ପୂଜା ଭ୍ରଷ୍ଟାଚାର ବିରୁଦ୍ଧରେ ବିରୋଧ ଥିଲା। ଏହି ବୁଦ୍ଧି ବହୁତ ଆନନ୍ଦର ଗ୍ରହଣ କରାଯାଇଥିଲା ଏବଂ ୱାଲେଣ୍ଡିନ୍ସ ଖ୍ରୀଷ୍ଟିଆନମାନେ ସହିତ ମାନଙ୍କ ସହିତ ଏକ ଚିଠି ଖୋଲାଗଲା। ସୁସମାଚାରରେ ସ୍ଥିର ହୋଇ ବୋହିମିଆମାନେ ସେମାନଙ୍କ ନିର୍ଯାତନାର ରାତି ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଅନ୍ଧକାର ଘଣ୍ଟା ମଧ୍ୟରେ ସକାଳକୁ ଦେଖିଥିବା ପୁରୁଷଙ୍କ ପରି ରାଶି ଆଡ଼କୁ ଆଖି ବୁଲାଇଲେ। ମନ୍ଦ ଦିନରେ ସେମାନଙ୍କର ଲଟ୍ ପକାଯାଇଥିବା, କିନ୍ତୁ ସେମାନେ ହୁସଙ୍କ ଦ୍ୱାରା ପ୍ରଥମେ କହିଥିବା ଶବ୍ଦକୁ ମନେ ପକାଇଲେ ଏବଂ ଜର୍ମଙ୍କ ଦ୍ୱାରା ପୁନର୍ବୃତ୍ତି ହେଲା ଯେ ଦିନ ଭାଙ୍ଗିବା ପୂର୍ବରୁ ଏକ ଶତାବ୍ଦୀ ଘୁରି ବୁଲିଲା ବୁଲିବ ଦାସତ୍ୱ ଗ୍ରହରେ ଥିବା ଆଦିବାସୀମାନଙ୍କ ପାଇଁ ଜୋସେଫଙ୍କ କଥା କ'ଣ ଥିଲା ତାହା ଟାବୋରିଓମାନଙ୍କ ପାଇଁ ଥିଲା। ପଦଶ ଶତାବ୍ଦୀ ବନ୍ଧ ଅବଧି ପ୍ରଶାସନ ମଣ୍ଡଳୀ ଧରି ନିଜ ନିଷ୍ପତ୍ତି ବୃଦ୍ଧି ଘଟିଥିଲା। ଯଦିଓ ଅନିୟମିତତା ଠାରୁ ବହୁତ ଦୂରରେ ସେମାନେ ତଥାପି ତୁଳନାତ୍ମକ ବିଶ୍ରାମ ଉପଭୋଗ କରିଥିଲେ। ଷୋଡ଼ଶ ଶତାବ୍ଦୀର ଆରମ୍ଭରେ ବୋହିମିଆ ଏବଂ ମୋରାଡ଼ିଆରେ ସେମାନଙ୍କର ଚର୍ଚ୍ଚ 200 ଥିଲା। ଏଜ୍ରା ହଲ୍ ଗିଲେଟ୍ ଲାଇଫ୍ ଆଣ୍ଡ ଟାଇମ୍ ବଲ୍ ସେଇଠି ଆମେ ପାଉଛୁ ଏହି ପୁସ୍ତକରେ ଏହିସବୁ ଆମେ ପାଉଅଛୁ। ବନ୍ଧୁ, ଖ୍ରୀଷ୍ଟ ଯୀଶୁ ଯିଏକି ପୃଥିବୀକୁ ଆସିଲେ ଆମମାନଙ୍କ ପାଇଁ ମୃତ୍ୟୁବରଣ କଲେ। ଯେବେ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀରେ ଥିଲେ ଫାରୋସିସ୍ମାନେ ଆଉ ଅନ୍ୟ ଲୋକମାନେ ଖ୍ରୀଷ୍ଟଙ୍କୁ ନିନ୍ଦା କରି କ୍ରୁଶରେ ହତ କରାଇଲେ। ବନ୍ଧୁ, ଯେତେ ଲୋକ ସେହି ସମୟରୁ ଆଜି ପର୍ଯ୍ୟନ୍ତ ଖ୍ରୀଷ୍ଟକୁ ବିଶ୍ୱାସ କରୁଛନ୍ତି ସେମାନଙ୍କ ଜୀବନରେ ତାଡ଼ନା ହତ୍ୟାଚାର ସେମାନଙ୍କ ନାମରେ ବିଭିନ୍ନ ପ୍ରକାର ହତ୍ୟାଚାର ବିଭିନ୍ନ ପ୍ରକାର ନାମରେ ସେମାନଙ୍କୁ ହତ୍ୟାଚାର କରାଯାଉଅଛି। ହେଲେ ଈଶ୍ୱରଙ୍କ ବାକ୍ୟ ଏତେ ଦୃଢ଼ ଯେ କେହି ଖ୍ରୀଷ୍ଟଙ୍କ ବିଷୟରେ ବିରୁଦ୍ଧରେ ଗଲେ ମଧ୍ୟ ତାଙ୍କ ବାକ୍ୟ ଚାଲି ରହିଅଛି। ଜଗତକୁ ପରମେଶ୍ୱର ଏତେ ପ୍ରେମ କଲେ ଯେପରି ଯହନ 3:16 ଲେଖାଯାଇଅଛି କି ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ। ସେହି ପ୍ରେମକୁ ଆମେ ତୁଳନା କରିପାରିବା ନାହିଁ। ଉଚ୍ଚତା ଗଭୀରତା ଲମ୍ବା ଆମେ କେବେ ହେଲେ କରିପାରିବା ନାହିଁ। ଯେହେତୁ ଈଶ୍ୱରଙ୍କ ପ୍ରେମ ଏତେ ବଡ଼ ନିଜକୁ ବା ସେଇ ବଡ଼ର କଥାକୁ ଆମେ ବର୍ଣ୍ଣନା କରିପାରିବା ନାହିଁ, ଆମର ସକ୍ଷମ ନାହିଁ। ଜଗତକୁ ଈଶ୍ୱର ଏତେ ପ୍ରେମ କଲେ ଆଉ କାହିଁକି ସେ ପ୍ରେମ କଲେ, ଯେହେତୁ ଈଶ୍ୱର ମଣିଷକୁ ଆପଣା ପ୍ରତିରୂପେ ସୃଷ୍ଟି କଲେ। ଯେପରି ଆଦି 1:26-27 ଆମେ ପାଉଅଛୁ, ଯେବେ ଏହି ପୃଥିବୀ ସୃଷ୍ଟି ହେଲା ବନ୍ଧୁ, ସେତେବେଳେ ପରମେଶ୍ୱର କହିଲେ, ସମସ୍ତ ସୃଷ୍ଟି ହେଲା ପରେ ପରମେଶ୍ୱର କହିଲେ, ବନ୍ଧୁ ଚାଲନ୍ତୁ ଆମ୍ଭେ ଆପଣା ସ୍ୱରୂପେ ଏକ ମଣିଷକୁ ନିର୍ମାଣ କରିବା, ସୃଷ୍ଟି କରିବା, ଯେପରିକି ସେ ଆମ ପରି ଦେଖାଯିବ। ହଁ ବନ୍ଧୁ, ସେଇ ମଣିଷ ଥିଲେ ପ୍ରଭୁଙ୍କ ପୁତ୍ର ଆଦମ ହବା। ସେଇ ମଣିଷ ଥିଲେ ପରମେଶ୍ୱରଙ୍କର ଗଠିତ, ପରମେଶ୍ୱରଙ୍କ ନିର୍ମାଣିତ ମଣିଷ, ଯାହାକୁ ପରମେଶ୍ୱର ଏତେ ପ୍ରେମ କଲେ। ମାତ୍ର ଏହି ମଣିଷ ପରମେଶ୍ୱରଙ୍କ କଥାକୁ ମାନିଲେ ନାହିଁ, ଆଜ୍ଞାକୁ ମାନିଲେ ନାହିଁ, ଶୈତାନର କଥା ମାନିଲେ। ଆଉ ଶୈତାନର କଥା ମାନିବା ଦ୍ୱାରା ସେମାନେ ପରମେଶ୍ୱରଙ୍କ ସମ୍ପର୍କକୁ ଭାଙ୍ଗିଦେଲେ, ସେମାନେ ପାପରେ ପ୍ରବେଶ ହେଲେ। ଆଉ ସେହି ପାପ ଯୋଗୁଁ ବନ୍ଧୁ, ପରମେଶ୍ୱର ମଣିଷକୁ ଆଉଥରେ ଉଦ୍ଧାର କରିବା ନିମନ୍ତେ ପରମେଶ୍ୱର ଆଉଥରେ ସେହି ଯେଉଁ ସମ୍ପର୍କ ଏଦନରେ ଭାଙ୍ଗି ଯାଇଥିଲା ସେହି ସମ୍ପର୍କକୁ ଏକ କରିବା ପାଇଁ ପରମେଶ୍ୱର ଆପଣା ଏକମାତ୍ର ପୁତ୍ରକୁ ପଠାଇଲେ। ଆଉ ସେ ଆମ ସହ ବାସ କଲେ, ଲୋକଙ୍କୁ ସେବା କଲେ, ମୃତ୍ୟୁକୁ ଜୀବନ ଦାନ ଦେଲେ, ଛୋଟାକୁ ଭଲ କଲେ, ଅନେକ ପ୍ରକାର ରୋଗକୁ ସେ ସୁସ୍ଥ କଲେ। ହେଲେ ସେହି ସମୟର ଲୋକମାନେ ତାଙ୍କ ବିରୁଦ୍ଧରେ ଅନେକ ଷଡ଼ଯନ୍ତ୍ର କଲେ। ଆଉ ପରିଶେଷେ ଆମେ ଦେଖୁଅଛୁ ବନ୍ଧୁ, ସେହି ଯୀଶୁଖ୍ରୀଷ୍ଟ ଯିଏକି ଆମମାନଙ୍କୁ ଏତେ ପ୍ରେମ କଲେ, ଆଉ ସେହି ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାଇଁ ଜୀବନ ଦାନ ଦେଲେ। ଆଉ ସେହି ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ହୁସ୍ ଆଉ ଜରମ ପ୍ରଚାର କରୁଥିଲେ, ସେହି ସତ୍ୟବାକ୍ୟ ପ୍ରଚାର କରୁଥିଲେ, ଆଉ ସେହି ସତ୍ୟବାକ୍ୟ ଦ୍ୱାରା ସେମାନେ ନିଜକୁ ଶହୀଦ ହେଲେ। ଯେପରି ପରମେଶ୍ୱରଙ୍କ ବାକ୍ୟ ଅନ୍ୟମାନେ ଜାଣିପାରିବେ କି ପରମେଶ୍ୱର ସ୍ୱର୍ଗରେ ଅଛନ୍ତି, ସେ ହେଉଛନ୍ତି ସତ୍ୟ ପରମେଶ୍ୱର। ଆଉ ସେମାନେ ଚାହୁଁଥିଲେ କି ଏହି ସୁସମାଚାର ଅନ୍ୟମାନଙ୍କୁ ପ୍ରଚାର କରାଯାଉ, ଆଉ ଯେପରି ଏହି ସୁସମାଚାର ଅନ୍ୟମାନେ ପାଇପାରିବେ ଆଉ ଜୀବନ ପ୍ରାପ୍ତ ହୋଇପାରିବେ। ତାହେଲେ ବନ୍ଧୁ ଚାଲନ୍ତୁ ଏହି ସୁସମାଚାର ଆମେ ଅନ୍ୟମାନଙ୍କୁ ପ୍ରଚାର କରିବା, ଯେପରିକି ହୁସ୍ ଆଉ ଜରମ କରିଥିଲେ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧ୍ୟରେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଯେପରିକି ଆମେ ହୁସ୍ ଆଉ ଜରମ ପରି ତୁମର ବାକ୍ୟ ପ୍ରଚାର କରିପାରିବୁ, ସେଥିପାଇଁ ଏମାନଙ୍କୁ ଶକ୍ତି ପ୍ରଦାନ କର, ଜ୍ଞାନ ପ୍ରଦାନ କର, ଶତ୍ରୁ ସୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ଆଉ ପରିଶେଷେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିଜ୍ଞାପନ ଅଛି, ଶୁଣି ଗ୍ରହଣ କର।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট, যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ, আপনার মোবাইল প্লে স্টোর কু যান্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনাকে আশীর্বাদ করন্তু। ধন্যবাদ।
be